ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟର ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଆସନ୍ତାକାଲିଠାରୁ ଲଣ୍ଡନ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା। ନୂଆବର୍ଷରୁ ଆରମ୍ଭ ହେବ ରତ୍ନଭଣ୍ଡାରର ଗଣତି ମଣତି, ସୂଚନା ଦେଲେ ଆଇନ ମନ୍ତ୍ରୀ। ରେଳବାଇ ଟିକେଟ୍ ସଂରକ୍ଷଣ ବୁକିଂ କ୍ଷେତ୍ରରେ ଆଜିଠାରୁ ଲାଗୁ ହେଲା ନୂଆ ନିୟମ। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇର ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା। ଏବଂ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ସୂଚନା। ରାଜ୍ୟର ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆସନ୍ତାକାଲିଠାରୁ 9 ତାରିଖ ପର୍ଯ୍ୟନ୍ତ ଲଣ୍ଡନ ଗସ୍ତରେ ଯିବେ। ଗସ୍ତ କାଳରେ ଶ୍ରୀମତୀ ପରିଡ଼ା ଓଡ଼ିଶାରେ ପର୍ଯ୍ୟଟନ ବିକାଶର ବିଭିନ୍ନ ଦିଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ଅପାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏଥିପ୍ରତି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ନେଇ ଉପମୁଖ୍ୟମନ୍ତ୍ରୀ ଏହି ଗସ୍ତ କରୁଥିବା ଜଣାପଡ଼ିଛି। ଭୁବନେଶ୍ୱରଠାରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ପ୍ରତିଷ୍ଠା ହେବ। ରାଜ୍ୟ ସରକାର ବିଧିବଦ୍ଧ ଭାବେ ପ୍ରସ୍ତାବକୁ ଅନୁମୋଦନ କରିଥିବା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ସେ କହିଛନ୍ତି, ପ୍ରାଥମିକ ସ୍ତରରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ ଏହା କାର୍ଯ୍ୟ କରିବ। ଓଡ଼ିଆ ନାଟକ ପ୍ରଦର୍ଶନ, ଏହାର ପ୍ରଚାର ଓ ପ୍ରସାର ଏବଂ ସମ୍ପ୍ରସାରଣ କ୍ଷେତ୍ରରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଭୁବନେଶ୍ୱର ଆଞ୍ଚଳିକ ଶାଖା ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, 1969 ମସିହାରେ ପ୍ରତିଷ୍ଠିତ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ 1975 ମସିହାରୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ଅନୁଷ୍ଠାନ ଭାବେ କାର୍ଯ୍ୟ କରିଆସୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଗାଁ ରାଇକଳାରେ ଦୀପାବଳି ପାଳନ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ରାଇକଳାରେ ପହଞ୍ଚିବା ପରେ ଗ୍ରାମବାସୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଗ୍ରାମବାସୀଙ୍କ ସହ ମାଦଳ ବଜାଇ ମୁଖ୍ୟମନ୍ତ୍ରୀ ଦୀପାବଳି ପାଳନ କରିବା ସହ ନିଜ ଘରେ କାଳୀପୂଜାରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ରାଇକଳାରୁ ଫେରି କେନ୍ଦୁଝରର ପ୍ରସିଦ୍ଧ କାଳୀପୂଜା ବୁଲି ଦେଖିବେ। ଏହାପରେ ଭୁବନେଶ୍ୱର ଫେରିଆସିବାର କାର୍ଯ୍ୟକ୍ରମ ରହିଛି। ନୂଆବର୍ଷରୁ ରତ୍ନଭଣ୍ଡାରର ଗଣତି ମଣତି ଆରମ୍ଭ ହେବ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି, ଖୁବ୍ ଶୀଘ୍ର ଜିପିଆର୍ ସର୍ଭେର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇବ। ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନଥିବା ଆଇନ ମନ୍ତ୍ରୀ କହିଛନ୍ତି। କାର୍ତ୍ତିକ ମାସ ପରେ ଏଏସ୍ଆଇ ପକ୍ଷରୁ ମରାମତି କାର୍ଯ୍ୟ କରାଯିବା ପରେ ରତ୍ନ ଅଳଙ୍କାର ଗଣତି କରାଯିବ ବୋଲି ସେ କହିଛନ୍ତି।
ବାସ୍ତବରେ ଗଣତି ମଣତିର ଯେଉଁ ପ୍ରକ୍ରିୟା ସେ ବହୁତ ଶୀଘ୍ର ଆରମ୍ଭ ହେବ। ସର୍ଭେ ରିପୋର୍ଟ ଆସିବାର ମାନେ ସେ ବାବଦରେ ଏଏସ୍ଆଇ ପୁରା ପ୍ରସ୍ତୁତ ହୋଇସାରିଛି। କେବଳ ଅଫିସିଆଲ ରିପୋର୍ଟ ଆସିବା ପରେ ତୁରନ୍ତ ଆରମ୍ଭ କରିବେ ଏବଂ ଯେତେ ଶୀଘ୍ର ସମ୍ଭବ ଆମେ ଚେଷ୍ଟା କରୁଛୁ ଏଏସ୍ଆଇର କାର୍ଯ୍ୟ ସରିଗଲା ପରେ, ରିପେୟାରିଂ କାମ ସରିଲା ପରେ ପରେ ଗଣତି ମଣତିର ପ୍ରକ୍ରିୟା ବି ଆମେ ଚେଷ୍ଟା କରୁଛୁ ଯେତେ ଶୀଘ୍ର ସମ୍ଭବ ସେଟା ସାରିବୁ, ଯାହାଫଳରେ ସେ ଭିତରେ ଯେଉଁ ଟିକେ ଟିକେ ଇନକନ୍ଭିନିଏନ୍ସ ଥାଏ ଦର୍ଶନ ଇତ୍ୟାଦି ଇତ୍ୟାଦିର, କିନ୍ତୁ ଗୋଟିଏ ଯେହେତୁ କାର୍ତ୍ତିକର ମାସ ଅଛି, କାର୍ତ୍ତିକ ମାସ ଭିତରେ କୌଣସି କାମ ଆରମ୍ଭ ହୋଇପାରିବନି ଭିଡ଼ ମନ୍ଦିର ଭିଡ଼ ଦୃଷ୍ଟିକୋଣରୁ, ତେଣୁକରି କାର୍ତ୍ତିକ ପୂର୍ଣ୍ଣମୀ ପରେ ତୁରନ୍ତ ତାର ଯେଉଁ ରିପେୟାରିଂର ପ୍ରକ୍ରିୟା ସେ ପ୍ରକ୍ରିୟା ଆରମ୍ଭ ହୋଇଯିବ।
ପୁରୀ ଶ୍ରୀମନ୍ଦିରରେ ଆଜି କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ନାରାୟଣ ସାଗର ବିଜେ ନୀତି ପାଇଁ ଶ୍ରୀମନ୍ଦିରରୁ ବାହାରିଛନ୍ତି। ପରମ୍ପରା ଅନୁଯାୟୀ ଅମାବାସ୍ୟା ତିଥିରେ ମହୋଦଧି ନିକଟରେ ନାରାୟଣ ଠାକୁର ବିଜେ କରିବା ସହ ସେଠାରେ ବନ୍ଦାପନା ନୀତି ସାରି ପୁନର୍ବାର ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଆଜି ସକାଳ ଧୂପ ଓ ବାଳଧୂପ ନୀତି ପରେ ବିମାନବଡୁ ସେବକମାନେ ନାରାୟଣ ଠାକୁରଙ୍କୁ ପାଲିଙ୍କିରେ ବିଜେ କରାଇଥିଲେ। ଶ୍ରୀକ୍ଷେତ୍ରରେ ଆଜି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ସମ୍ମୁଖରେ ପୟାଶ୍ରାଦ୍ଧ ଓ ବଡ଼ବଡ଼ୁଆ ଡାକିବା ପାଇଁ ଭିଡ଼ ଜମାଇଥିବା ପରିଲକ୍ଷିତ ହୋଇଛି। ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ବଡ଼ବଡ଼ୁଆ ଡାକିବା ବିଧି ପାଳନ କରୁଛନ୍ତି। ପୁରୀ ଜିଲ୍ଲା ବୀରଗୋବିନ୍ଦପୁର ମା' ଦକ୍ଷିଣକାଳୀ ପୀଠରେ ଗତକାଲି କାଳୀପୂଜା ଅନୁଷ୍ଠିତ ହୋଇଯାଇଛି। ବିଳମ୍ବିତ ରାତିରେ ମା'ଙ୍କର ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିବାବେଳେ ଆଜି ମା'ଙ୍କୁ ଦର୍ଶନ ପାଇଁ ସକାଳୁ ଭିଡ଼ ପରିଲକ୍ଷିତ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରେଳବାଇ ଟିକେଟ୍ ସଂରକ୍ଷଣ ବୁକିଂ କ୍ଷେତ୍ରରେ ଆଜିଠାରୁ ନୂଆ ନିୟମ ଲାଗୁ ହୋଇଛି। ନୂଆ ନିୟମ ଅନୁଯାୟୀ ଅଗ୍ରିମ ସଂରକ୍ଷଣ ନିମନ୍ତେ ଟିକେଟ୍ ବୁକିଂ ସମୟସୀମା 120 ଦିନରୁ 60 ଦିନକୁ ହ୍ରାସ କରାଯାଇଛି। ତେବେ ଗତ ଅକ୍ଟୋବର 31 ତାରିଖ ସୁଦ୍ଧା ହୋଇଥିବା ସମସ୍ତ ବୁକିଂ କାର୍ଯ୍ୟକ୍ଷମ ରହିବ। ରେଳ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 60 ଦିନିଆ ବୁକିଂ ଦ୍ୱାରା ଟିକେଟ୍ ଅଟକାଇ ରଖିବା ହ୍ରାସ ପାଇବ ଏବଂ ଯାତ୍ରୀମାନଙ୍କୁ ଅଧିକ ସଂଖ୍ୟାରେ ଟିକେଟ୍ ମିଳିପାରିବ। ମନ୍ତ୍ରଣାଳୟ କହିଛି 61 ଦିନରୁ 120 ଦିନ ପର୍ଯ୍ୟନ୍ତ ବୁକିଂ ହେଉଥିବା ଟିକେଟ୍ଗୁଡ଼ିକ ମଧ୍ୟରୁ 21% ବାତିଲ ହେଉଥିଲା। ଅନ୍ୟପକ୍ଷରେ ବିଦେଶୀ ପର୍ଯ୍ୟଟକଙ୍କ ଲାଗି 365 ଦିନିଆ ଅଗ୍ରିମ ଟିକେଟ୍ ବୁକିଂ ବ୍ୟବସ୍ଥା ପୂର୍ବଭଳି ବଳବତ୍ତର ରହିବ। ପୂର୍ବତଟ ରେଳବାଇ ପକ୍ଷରୁ ପାର୍ବଣ ଋତୁରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି କେତେକ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯାଇଛି। ଆଜି ସକାଳେ ପୁରୀରୁ ନିଜାମୁଦ୍ଦିନକୁ, ବ୍ରହ୍ମପୁରରୁ ସୁରଟକୁ ଟ୍ରେନ୍ ଚଳାଚଳ କରିଥିବା ବେଳେ ଅପରାହ୍ନରେ ପୁରୀରୁ କୋଲକାତା ଏବଂ ପୁରୀରୁ ପାଟନାକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଆଜି ସନ୍ଧ୍ୟାରେ ଭୁବନେଶ୍ୱରରୁ ଧାନବାଦ ପର୍ଯ୍ୟନ୍ତ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି। ସେହିପରି ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱରରୁ ଧାନବାଦ, ବିଶାଖାପାଟନା, ବ୍ରହ୍ମପୁରରୁ ସିକନ୍ଦରାବାଦ, ପୁରୀରୁ ଭଞ୍ଜପୁର, ବାରିପଦା, ପାଟନା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନେ ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସମ୍ପର୍କରେ ସବିଶେଷ ତଥ୍ୟ ପୂର୍ବତଟ ରେଳବାଇର ୱେବ୍ସାଇଟ୍ରୁ ପାଇପାରିବେ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି ମେଡିକାଲ ଟିମ୍ ଦାରିଙ୍ଗବାଡ଼ିରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛନ୍ତି। ମୃତ୍ୟୁ ଘଟିଥିବା 2 ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଅନ୍ୟ 6 ଜଣ ଗୁରୁତରଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଛି। ତେବେ ଆମ୍ବ ଟାକୁଆ ସେମାନଙ୍କର ନିୟମିତ ଖାଦ୍ୟ, ତେଣୁ ଦୂଷିତ ଖାଦ୍ୟ ଯୋଗୁଁ ଏପରି ହୋଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ସେ କହିଛନ୍ତି ବେଟି ବଚାଓ ବେଟି ପଢ଼ାଓ ଜରିଆରେ ଏହି ବିଷୟରେ ସଚେତନତା ସୃଷ୍ଟି କରାଯାଉଛି। ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ସହ ଋଷିକୁଲ୍ୟା, ଧାମରା ଓ ଦେବୀନଦୀ ମୁହାଣରେ ଆଜିଠାରୁ 7 ମାସ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଜାରି କରାଯାଇଛି। ଆସନ୍ତା ବର୍ଷ ମେ 31 ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ସମୁଦ୍ର କୂଳରୁ 20 କିଲୋମିଟର ପର୍ଯ୍ୟନ୍ତ ମାଛଧରା, ଯାନ୍ତ୍ରିକ ଟଲର ଓ ନୌକା ଚଳାଚଳ ଉପରେ ନିଷେଧାଦେଶ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଗହିରମଥାକୁ ଅଲିଭ୍ରିଡ୍ଲେ କଇଁଛମାନେ ବଂଶବିସ୍ତାର କରିବା ପାଇଁ ଆସିଥାନ୍ତି। ଟ୍ରଲର ଚଳାଚଳ ଯୋଗୁଁ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ବାଧା ଉପୁଜୁଥିବାରୁ ବନ ବିଭାଗ ପକ୍ଷରୁ ଏହିସବୁ ଅଞ୍ଚଳଗୁଡ଼ିକରେ ତୀକ୍ଷ୍ଣ ନଜର ରଖାଯାଇଛି। ପୁରୀ ସଦର ଥାନା ଅନ୍ତର୍ଗତ ବାଟଗାଁ ରାଉତ ସାହିରେ ବାଣ ବିସ୍ଫୋରଣ ଯୋଗୁଁ 2 ଜଣଙ୍କର ମୃତ୍ୟୁ ଘଟିଛି। ବାଣ ତିଆରି ଚାଲିଥିବା ସମୟରେ ବିସ୍ଫୋରଣ ଯୋଗୁଁ ଗୁରୁତର ଆହତ ହୋଇଥିବା 3 ଜଣଙ୍କୁ ଚିକିତ୍ସା ପାଇଁ କଟକ ପଠାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ 2 ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି। 1999 ବ୍ୟାଚ୍ର କେରଳ କ୍ୟାଡରର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ରାଜେଶ କୁମାର ସିଂ ଆଜି ପ୍ରତିରକ୍ଷା ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ 1988 ବ୍ୟାଚ୍ ଆନ୍ଧ୍ରପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ଗିରିଧର ଅର୍ମାନେଙ୍କ ସ୍ଥାନରେ ଯୋଗ ଦେଇଛନ୍ତି। ଆଜି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ସିଂ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ସିଂ ଏହା ପୂର୍ବରୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ। କେନ୍ଦ୍ର ସରକାରଙ୍କ ଅଧୀନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିବା ବରିଷ୍ଠ ଆଇଏଏସ୍ ଶ୍ରୀ ସିଂ କେରଳର ଅର୍ଥ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ଜାନୁଆରୀ 2 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଚଳିତ ବର୍ଷ ଡିସେମ୍ବର 23 ତାରିଖରୁ 30 ତାରିଖ ମଧ୍ୟରେ ଇଣ୍ଟରନାଲ ଆସେସ୍ମେଣ୍ଟ କରାଯିବ। ପରୀକ୍ଷାର୍ଥୀମାନଙ୍କୁ ପ୍ରାକ୍ଟିକାଲ ପରୀକ୍ଷା 30 ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାକୁ ହେବ। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଥିବା ବେସରକାରୀ ଯୁକ୍ତ 2 କଲେଜରେ ନିଯୁକ୍ତି ପାଇଁ ଚଳିତ ମାସ 17 ତାରିଖରେ ସ୍ନାତକୋତ୍ତର ଶିକ୍ଷକ ପରୀକ୍ଷା ଅନୁଷ୍ଠିତ ହେବ। ଭୁବନେଶ୍ୱର ସମେତ ବାଲେଶ୍ୱର, ବ୍ରହ୍ମପୁର, ଭବାନୀପାଟଣା, କଟକ, ଜୟପୁର, କେନ୍ଦୁଝର, ରାଉରକେଲା ଓ ସମ୍ବଲପୁର ଜୋନ୍ରେ ଏହି ପରୀକ୍ଷା ହେବ। 3 ସିଟିଂର ହେବାକୁ ଥିବା ଏହି ପରୀକ୍ଷା ପାଇଁ ଚଳିତ ମାସ 8 ତାରିଖରେ ରାଜ୍ୟ ଚୟନ ବୋର୍ଡ ୱେବ୍ସାଇଟ୍ରେ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ରାଜ୍ୟର ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଆସନ୍ତାକାଲିଠାରୁ ଲଣ୍ଡନ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା। ନୂଆବର୍ଷରୁ ଆରମ୍ଭ ହେବ ରତ୍ନଭଣ୍ଡାରର ଗଣତି ମଣତି, ସୂଚନା ଦେଲେ ଆଇନ ମନ୍ତ୍ରୀ। ରେଳବାଇ ଟିକେଟ୍ ସଂରକ୍ଷଣ ବୁକିଂ କ୍ଷେତ୍ରରେ ଆଜିଠାରୁ ଲାଗୁ ହେଲା ନୂଆ ନିୟମ। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇର ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା। ଏବଂ ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।